ହ୍ୟାଲୋ ଆଜ୍ଞା, ମୁଁ ଦୈତାରୀ ବେହେରା କହୁଥିଲି, ୱାର୍ଡ ନମ୍ବର 9 ବେହେରା ସାହି। ଆଜ୍ଞା, ବର୍ଷା ପାଣି ଗରି ଗରି ହେଉଛି, ଡ୍ରେନ୍ଟା ନଥିବାରୁ ଭାରି ଅସୁବିଧା ହେଉଛି, ଯାହାଫଳରେ ରାସ୍ତା ଘାଟ ଭାରି କାଦୁଅ ରହୁଛି, ପଡ଼ିଆ ପରେ ବି ଯାହା ରହୁଛି ଠିକ୍ରେ ଯାଉନି, ଆଉ ପାଣି ଗୁଡ଼ା ପଳେଇ ଆସିବାରୁ ରାସ୍ତା ମାନେ ଅପରିଷ୍କାର ହେଉଛି, ଡେଙ୍ଗୁ ଫେଙ୍ଗୁ ସମସ୍ୟା ରାସ୍ତା ହେଉଛି। ଯଦି ଠିକ୍ରେ ଆସିକି ଟିକେ ବ୍ୟବସ୍ଥା କରିଦିଅନ୍ତେ, ଆମେ ଆପଣଙ୍କ ଉପରେ ଉପକୃତ ହୁଅନ୍ତୁ।